ଥରେ ତୋର ମେରୁ ଜାତ ତୋ ପାଟକୁ ଯାଇଛନ୍ତି ଲକ୍ଷେ ଭକ୍ତ।